ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথ প্রদর্শিকা কার্যক্রম তরফর আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। প্রভু আপনার আশীর্বাদ করত, আহরি আত্মিক জীবনে বর্ধিষ্ণু করত। আপনার হৃদয় স্পর্শী সাক্ষ্য নিমন্তে বিশেষ ধন্যবাদ। প্রভু যীশুজী আপনার প্রার্থনা শুনে আপনার উত্তর প্রদান করেছেন, আসে আপনার সমস্যা সমাধান করেছেন, তাহা জাঁ আমি বিশেষ খুশি ও প্রভুঙ্ নামক ধন্যবাদ দেউ। ହଁ, ବାସ୍ତବରେ ଯେଉଁମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ଆଉ ତାଙ୍କର ବାକ୍ୟ ଅନୁଯାୟୀ ନିଜର ଜୀବନକୁ ତାହାଙ୍କ ନିମନ୍ତେ ପ୍ରସ୍ତୁତ କରନ୍ତି, ସେମାନେ ପ୍ରଭୁଙ୍କର ପରିଚୟ ପାଆନ୍ତି ଆଉ ପ୍ରଭୁ ମଧ୍ୟ ସେମାନଙ୍କୁ ସମସ୍ତ ସମସ୍ୟାରୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ପାପରୁ ଉଦ୍ଧାର କରି ଅନନ୍ତ ଜୀବନର ଅଧିକାରୀ କରାନ୍ତି, କାରଣ ସେ ହେଉଛନ୍ତି ପ୍ରତିକାର ବିଶ୍ୱସ୍ତ ପରମେଶ୍ୱର। ସେ କାହାକୁ ନିରାଶ କରନ୍ତି ନାହିଁ। ତେଣୁ ଆସନ୍ତୁ ଆଜି ମଧ୍ୟ ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଯେଉଁ ଶିକ୍ଷା ଦେବା ପାଇଁ ଯାଉଅଛନ୍ତି ତାହା ମନୋଯୋଗର ସହିତ ଶୁଣିବା ସଙ୍ଗେ ସଙ୍ଗେ ସେହି ଶିକ୍ଷା ଅନୁଯାୟୀ ଚାଲିବା ନିମନ୍ତେ ଚେଷ୍ଟା କରିବା। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ଆମମାନଙ୍କର ସୃଷ୍ଟିକର୍ତ୍ତା, ଉଦ୍ଧାରକର୍ତ୍ତା, ନିତ୍ୟ ଜୀବିତ, ପୁନରୁତ୍ଥିତ ଆମମାନଙ୍କର ସହିତ ପରମେଶ୍ୱର, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ। ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ହଁ ପ୍ରଭୁ ତୁମେ ଆମମାନଙ୍କୁ ଭୁଲି ଯାଇନାହଁ। ଆଜି ମଧ୍ୟ ତୁମେ ଆମମାନଙ୍କୁ ଦୃଷ୍ଟି କରୁଅଛ, ଆଜି ମଧ୍ୟ ତୁମେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଚାହୁଁଅଛ। ତୁମର ସେ ଉଦ୍ଧାରର ହସ୍ତ ତୁମେ ଆମମାନଙ୍କ ଆଡ଼କୁ ବଢ଼ାଇ ରଖିଅଛ, କିନ୍ତୁ ପ୍ରଭୁ ଆମମାନଙ୍କୁ ତୁମେ ସାହାଯ୍ୟ କର, ଯେପରି ଆମେ ମଧ୍ୟ ଅନୁତପ୍ତ ଅନ୍ତଃକରଣ ସହିତ ତୁମ ନିକଟବର୍ତ୍ତୀ ହେବୁ, ତୁମର ସହିତରେ ଯେପରି ହାତ ମିଳାଇବୁ, ତୁମର ହାତ ଧରି ଯେପରି ଚାଲିବୁ ଏହି ପ୍ରକାର ଜୀବନ ତୁମେ ଆମମାନଙ୍କୁ ଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ଆଶୀର୍ବାଦ କରି ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରକାଶିତ ବାକ୍ୟର ପ୍ରଥମ ପର୍ବର ପାଞ୍ଚ ପଦରୁ ଆରମ୍ଭ କରି ଏଗାର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେଥିବ, ଗତ ଆଲୋଚନାରେ ଆମେ ଏହି ପ୍ରକାଶିତ ବାକ୍ୟର ପ୍ରଥମ ପର୍ବର ପ୍ରଥମ ଚାରିପଦ ମଧ୍ୟରେ ଭାବବାଣୀର ଧାରା ଓ ଏହି ପୁସ୍ତକର ଭାବବାଣୀ ପାଠ କରିବା, ଶ୍ରବଣ କରିବା ଓ ପାଳନ କରିବା ଦ୍ୱାରା କିପରି ଆଶୀର୍ବାଦଯୁକ୍ତ ହୋଇପାରିବା ଓ ଯୋହନ ଓ ସ୍ୱର୍ଗରେ ଥିବା ଖ୍ରୀଷ୍ଟଙ୍କଠାରୁ ସପ୍ତମଣ୍ଡଳୀ ପ୍ରତି ପ୍ରଦାନ କରାଯାଇଥିବା ଶୁଭେଚ୍ଛା ବିଷୟ ନେଇ ଅଧ୍ୟୟନ କରି ଆଲୋଚନା କରିଥିଲୁ। ଯୋହନ ତାଙ୍କର ଶୁଭେଚ୍ଛା ମଧ୍ୟରେ ତ୍ରିବିଧ ଈଶ୍ୱରଙ୍କୁ ଅର୍ଥାତ୍ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କୁ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିଅଛନ୍ତି। ଆମେ ଚାରିପଦରେ ପିତା ଈଶ୍ୱର ଓ ପବିତ୍ର ଆତ୍ମାଙ୍କ ସମ୍ପର୍କରେ ଆଲୋଚନା କରିଥିଲୁ, କାରଣ ଯୋହନ ପିତା ଈଶ୍ୱରଙ୍କୁ ବର୍ତ୍ତମାନ, ଭୂତ ଓ ଭବିଷ୍ୟତର ଈଶ୍ୱର ବୋଲି ପ୍ରକାଶ କରନ୍ତି ଓ ସପ୍ତ ଆତ୍ମାଙ୍କୁ ପବିତ୍ର ଆତ୍ମାଙ୍କ ରୂପରେ ଉପସ୍ଥାପିତ କରନ୍ତି। ମାତ୍ର ଆଜି ଆମେ ଏହି ପ୍ରଥମ ପର୍ବର ପାଞ୍ଚ ଓ ଛଅ ପଦରେ ଯୀଶୁଖ୍ରୀଷ୍ଟଙ୍କ ବିଷୟ ନେଇ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା, ଯେ କି ପୁତ୍ର ଈଶ୍ୱର ଅଟନ୍ତି। ପ୍ରକାଶିତ ବାକ୍ୟ ପ୍ରଥମ ପର୍ବର ପାଞ୍ଚ ଓ ଛଅ ପଦରେ ଏହିପରି ଲେଖା ଅଛି, ପୁଣି ବିଶ୍ୱସ୍ତ ସାକ୍ଷୀ ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ହେଉ, ଯିଏ ଆମମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମମାନଙ୍କ ପାପରୁ ମୁକ୍ତ କରିଅଛନ୍ତି, ପୁଣି ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ କରି ଆପଣା ଈଶ୍ୱର ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ, ଆମେନ୍। ଏହି ଦୁଇ ପଦରେ ଆମେ କେତେକ ଆଖ୍ୟା ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଦାନ କରାଯାଇଅଛି। ଆଉ କୌତୁହଳର ବିଷୟ ହେଉଛି, ଏହି ଅଂଶରେ ଆମେ ସାତୋଟି ଆଖ୍ୟା ଲକ୍ଷ୍ୟ କରିବାକୁ ପାରୁ। ପ୍ରଥମତଃ ବିଶ୍ୱସ୍ତ ସାକ୍ଷୀ। ଏହି ପୁସ୍ତକର ଘଟଣାଗୁଡ଼ିକ ପ୍ରତି ଯୀଶୁଖ୍ରୀଷ୍ଟ ହିଁ କେବଳ ବିଶ୍ୱସ୍ତ ସାକ୍ଷୀ, ଘଟଣାଗୁଡ଼ିକ ତାହାଙ୍କ ବିଷୟରେ ଅଟେ, ସେ ନିଜ ବିଷୟରେ ସାକ୍ଷ୍ୟ ଦିଅନ୍ତି। ଅନ୍ୟ ଲୋକମାନଙ୍କୁ ବିଶ୍ୱାସ କରିବା କଷ୍ଟକର, ମାତ୍ର ଆମେମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିପାରିବା। ଦ୍ୱିତୀୟତଃ ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ, ଏହା ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ। ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବାରେ ସେ ହେଉଛନ୍ତି ପ୍ରଥମ। ପୁନର୍ବାର ଆଉ କେବେ ହେଲେ ମୃତ୍ୟୁଭୋଗ କରିବା ନିମନ୍ତେ ନୁହେଁ, ଏହା ହେଉଛି ଏକ ଚମତ୍କାର ଛବି। ମୃତ୍ୟୁ ଏକ ଗର୍ଭାଶୟ ପରି ଥିଲା ଯାହାକି ତାହାଙ୍କୁ ଧାରଣ କରିଥିଲା। ସେ ମୃତ୍ୟୁରୁ ଜୀବନ ମଧ୍ୟକୁ ବାହାରି ଆସିଲେ। ସେହି ସମାଧି ଏକ ଗର୍ଭାଶୟ ଥିଲା ଯେତେଦୂର ପର୍ଯ୍ୟନ୍ତ ତାହାଙ୍କୁ ବିଚାରରେ ଅଣାଯାଏ। ସେ ହେଉଛନ୍ତି କେବଳ ମାତ୍ର ଜଣେ ଯେ କି ମୃତମାନଙ୍କ ମଧ୍ୟରୁ ଏକ ଗୌରବମୟ ଶରୀରରେ ଉଠି ଆସିଥିଲେ। କେହି ହେଲେ ସେହିପରି ଭାବେ ଏପର୍ଯ୍ୟନ୍ତ ଉଠିପାରିନାହାନ୍ତି, କିନ୍ତୁ ତାହାଙ୍କର ନିଜ ଲୋକମାନେ ପୁନରୁତ୍ଥାନରେ ତାହାଙ୍କର ଅନୁସରଣ କରିବାକୁ ଯାଉଅଛନ୍ତି, ଆଉ ସେହି ମଧ୍ୟାକାଶକୁ ନୀତ ହେବା ପରବର୍ତ୍ତୀ ଘଟଣା ହେବ। ଦେଖନ୍ତୁ ପ୍ରଥମ ଥେସଲୋନିକି ଚାରି ପର୍ବର ଚଉଦ ପଦରେ ଏହିପରି ଲେଖା ଅଛି, କାରଣ ଯଦି ଆମମାନେ ବିଶ୍ୱାସ କରୁ ଯେ ଯୀଶୁ ମରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯିଏ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ। ଏହାପରେ ଯେତେବେଳେ ସେ ପୃଥିବୀକୁ ଆଗମନ କରିବେ, ଭାବବାଣୀର ଆଗମନ ହେବ। ତୃତୀୟରେ ଓ ପୃଥିବୀର ରାଜାମାନଙ୍କ ରାଜା, ଏହା ସେହି ଏକ ହଜାର ବର୍ଷର ରାଜତ୍ୱ ସମୟରେ ତାହାଙ୍କର ଶେଷ ସ୍ଥିତିକୁ ପ୍ରକାଶ କରେ। କାରଣ ଫିଲିପିୟ ଦୁଇ ପର୍ବର ନଅ ପଦରୁ ଏଗାର ପଦ ମଧ୍ୟରେ ଆମେ ଏହିପରି ପାଠ କରୁ, ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ, ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ଚତୁର୍ଥରେ ଯେ ଆମ୍ଭମାନଙ୍କୁ ପ୍ରେମ କରି ଏହା ପ୍ରକୃତରେ ବର୍ତ୍ତମାନ କାଳରେ ଅଛି ଓ ତାହାଙ୍କର ନିଜ ଲୋକମାନଙ୍କ ପ୍ରତି ତାହାଙ୍କର ସ୍ଥିର ମନୋଭାବ ଉପରେ ଗୁରୁତ୍ୱ ପ୍ରଦାନ କରେ। ତେଣୁକରି ଏହି ପ୍ରକାଶିତ ବାକ୍ୟ ଆମମାନଙ୍କୁ ବିଶେଷ ଭୟଭୀତ କରାଇବା ଉଚିତ ନୁହେଁ, କାରଣ ଏହି ଯେ ଏହା ଜଣଙ୍କଠାରୁ ଆସିଅଛି ଯିଏକି ଆମ୍ଭମାନଙ୍କୁ ପ୍ରେମ କରନ୍ତି। ଯୀଶୁଖ୍ରୀଷ୍ଟ ଯେତେବେଳେ କୃଷ ଉପରେ ମୃତ୍ୟୁଭୋଗ କଲେ ସେତେବେଳେ ସେ କେବଳ ଆମମାନଙ୍କୁ ପ୍ରେମ କଲେ ନାହିଁ, ଯଦିଓ ସେ ସେହି ସମୟରେ ଆମମାନଙ୍କୁ ପ୍ରେମ କଲେ, ମାତ୍ର ସେ ଆଜି ମଧ୍ୟ ଆମମାନଙ୍କୁ ପ୍ରେମ କରନ୍ତି, ବର୍ତ୍ତମାନ ମଧ୍ୟ ସେ ଆପଣଙ୍କୁ ପ୍ରେମ କରନ୍ତି। ପଞ୍ଚମରେ ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି। ଖ୍ରୀଷ୍ଟଙ୍କ ରକ୍ତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, ଏହା କେବଳ ଏକ ଚିହ୍ନ ନୁହେଁ। ପୁରାତନ ନିୟମରେ ଈଶ୍ୱର ତାହାଙ୍କର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ, ପୁଣି ତୁମମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମ୍ଭେ ତାହା ବେଦୀ ଉପରେ ତୁମମାନଙ୍କୁ ଦେଇଅଛୁ। ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ କରେ, ଯାହାକି ଲେବି 17:11 ଲେଖା ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ତାହାଙ୍କର ରକ୍ତ ଝରାଇଲେ, ମୁଁ ଭାବେ ଯେ ତାଙ୍କ ଶରୀର ମଧ୍ୟରୁ ପ୍ରତ୍ୟେକ ରକ୍ତ ଟୋପା ଝରିଥିଲା। ସେ ତାହା ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ପ୍ରଦାନ କଲେ, ସେ ଆମମାନଙ୍କ ନିମନ୍ତେ ତାଙ୍କର ଜୀବନ ଦେଲେ। ପ୍ରଥମ ପିତର ପ୍ରଥମ ପର୍ବର 18:19 ଆମେ ଏହିପରି ପାଠ କରୁ, ଜଣେ ତୁମେମାନେ ଜାଣ ଯେ ତୁମମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। ସେହି ପାତିତ ରକ୍ତ ହେତୁ ପାଉଲ ଯୁବକ ତିମୋଥିଙ୍କ ନିକଟକୁ ଏହିପରି ଲେଖିପାରିଥିଲେ, କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ, ଯାହାକି ପ୍ରଥମ ତିମୋଥି 2:5 ଲେଖା ଅଛି। ସେ ତାଙ୍କର ନିଜ ରକ୍ତ ଦ୍ୱାରା ଆମମାନଙ୍କୁ ଆମମାନଙ୍କର ପାପର ବନ୍ଧନରୁ ମୁକୁଳାଇଛନ୍ତି। ଏହା କେତେ ଚମତ୍କାର ତଥା ଗୌରବର ବିଷୟ। ଷଷ୍ଠରେ ହେଉଛି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ କରି ଆପଣା ଈଶ୍ୱର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି। ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କେବେ ହେଲେ ରାଜା ବୋଲି କୁହାଯାଏ ନାହିଁ, ସେମାନେ ଯାଜକମାନଙ୍କର ଏକ ରାଜ୍ୟ ଅଟନ୍ତି ଓ ସେମାନେ ପ୍ରଭୁ ଯୀଶୁଙ୍କ ସହିତ ରାଜତ୍ୱ କରିବାକୁ ଯାଉଅଛନ୍ତି। ହଁ, ପ୍ରଭୁ ଯୀଶୁ ରାଜାମାନଙ୍କର ରାଜା ହୋଇ ଆଗମନ କରୁଅଛନ୍ତି, କିନ୍ତୁ ସେ ଯେତେବେଳେ ରାଜା ହିସାବରେ ଆଗମନ କରିବେ, ସେ ପୃଥିବୀକୁ ଆଗମନ କରିବେ, ଆଉ ସେହି ସମୟରେ ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟ ସବୁକୁ ଲୋପ କରି ପୃଥିବୀରେ ତାହାଙ୍କର ଧାର୍ମିକତାର ରାଜ୍ୟ ସ୍ଥାପନ କରିବେ। କିନ୍ତୁ ସେ ପୃଥିବୀକୁ ରାଜା ହିସାବରେ ଆଗମନ କରିବା ପୂର୍ବରୁ ପ୍ରଥମେ ମଧ୍ୟାକାଶକୁ ଆଗମନ କରିବେ ଓ ତାହାଙ୍କର ବିଶ୍ୱାସୀ ମଣ୍ଡଳୀକୁ ପୃଥିବୀରୁ ନେଇଯିବେ, ଓ ବିଶ୍ୱାସୀ ମଣ୍ଡଳୀ ମଧ୍ୟାକାଶରେ ତାହାଙ୍କ ସହିତ ମିଳିତ ହେବେ। ସେହି ସମୟରେ ସେ ମୋହର ଉଦ୍ଧାରକର୍ତ୍ତା ରୂପେ ଆଗମନ କରିବେ। ସେ ତାଙ୍କର ମଣ୍ଡଳୀ ରୂପ କନ୍ୟା ନିମନ୍ତେ ବର ହିସାବରେ ଆସିବେ, ଯାହା ନିମନ୍ତେ ସେ ନିଜକୁ ଦେଲେ ଓ ଯାହାକୁ ସେ ପ୍ରେମ କରନ୍ତି। ସେ ମୋର ପ୍ରାଣର ପ୍ରେମିକ ହିସାବରେ ଆସିବେ। ସେହି କାରଣରୁ ମୁଁ ଭୟ କରେ ନାହିଁ, କାରଣ ତାହାଙ୍କ ସହିତ ମୋର ସମ୍ପର୍କ ଅତି ଘନିଷ୍ଠ। ସେ ମୋର ପ୍ରଭୁ। ସେ ଆମମାନଙ୍କୁ ରାଜା ଓ ଯାଜକ କରିନାହାନ୍ତି, ସେ ଆମମାନଙ୍କୁ ଯାଜକମାନଙ୍କର ରାଜ୍ୟରେ ପରିଣତ କରିଅଛନ୍ତି, ଆଉ ଆମମାନେ ତାହାଙ୍କ ସହିତ ରାଜତ୍ୱ କରିବାକୁ ଯାଉଅଛୁ। ଏହା ଲକ୍ଷ୍ୟ କରିବାର କୌତୁହଳ ବିଷୟ ଯେ ଲେଖା ଅଛି, ପୁଣି ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ କରି ଆପଣା ଈଶ୍ୱର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି। କାହିଁକି ଆମମାନଙ୍କ ଈଶ୍ୱର ଓ ପିତା ବୋଲି ଲେଖାଯାଇ ନାହିଁ? କାରଣ ସେ ଏକ ଅର୍ଥରେ ଯୀଶୁଙ୍କର ପିତା ଅଟନ୍ତି, ଯାହାକି ସେ ଆମମାନଙ୍କର ପିତା ନୁହନ୍ତି। ଆପଣ ଦେଖନ୍ତୁ, ଆମେ ପିତା ଈଶ୍ୱରଙ୍କର ସନ୍ତାନ ରୂପେ ପରିଗଣିତ ହେଉ ଆତ୍ମିକ ଜୀବନରେ ପୁନର୍ଜନ୍ମର ଅନୁଭୂତି ମଧ୍ୟ ଦେଇ, ଅର୍ଥାତ୍ ଆତ୍ମିକ ଜୀବନରେ ନୂତନୀକୃତ ହେବା ବା ନୂତନ ଜୀବନ ଅଥବା ନୂତନ ସ୍ୱଭାବ ଧାରଣ କରିବା ଦ୍ୱାରା ଓ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା ଆମେ ଈଶ୍ୱରଙ୍କ ସନ୍ତାନ ରୂପେ ଗୃହୀତ ହେଉ। ମାତ୍ର ସେହି ତ୍ରିବିଧ ଈଶ୍ୱରଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କର ଅନନ୍ତକାଳୀନ ସ୍ଥିତି ସେହି ପୁତ୍ରତ୍ୱର ସ୍ଥିତି ଅଟେ। ସପ୍ତମରେ, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ, ଆମେନ୍। ଏହା ଅନନ୍ତ ରାଜ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରେ। ଆମେନ୍। ଖ୍ରୀଷ୍ଟ ହେଉଛନ୍ତି ଆମେନ୍, ଯାହାକି ଆମେ ଯିଶାୟା ପୁସ୍ତକରେ ଲକ୍ଷ୍ୟ କରିଅଛୁ। ତାହା ହେଉଛି ତାହାଙ୍କ ନିମନ୍ତେ ଏକ ଆଖ୍ୟା। ଯୀଶୁଖ୍ରୀଷ୍ଟ ଏହି ପୁସ୍ତକର ଉଭୟ ବିଷୟବସ୍ତୁ ଓ ଉଦ୍ଦେଶ୍ୟ। ସେ ପ୍ରତ୍ୟେକ ବିଷୟର ଗତି ନିୟନ୍ତ୍ରଣକାରୀ ଓ ସମସ୍ତ ବିଷୟ ତାହାଙ୍କ ଆଡ଼କୁ ହିଁ ଗତି କରେ। ପ୍ରତ୍ୟେକ ବିଷୟରେ ତାହାଙ୍କର ଏକ ଅନନ୍ତକାଳୀନ ଅଭିମତ ରହିଅଛି। ସମସ୍ତ ବିଷୟ କେବଳ ତାହାଙ୍କ ଦ୍ୱାରା ସୃଷ୍ଟ ହୋଇନାହିଁ, ମାତ୍ର ସମସ୍ତ ବିଷୟ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି। ଏହି ବିଶ୍ୱ ତାହାଙ୍କ ନିମନ୍ତେ ତିଷ୍ଠି ରହିଅଛି। ପ୍ରଥମ ପର୍ବର ସାତ ପଦରେ ଲେଖା ଅଛି, ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ଆମେନ୍। ଲେଖା ଅଛି, ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି। ଏହା ଖ୍ରୀଷ୍ଟଙ୍କର ବ୍ୟକ୍ତିଗତ ତଥା ଶାରୀରିକ ଆଗମନକୁ ଦର୍ଶାଏ। ଲେଖା ଅଛି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ। ଏହା ପ୍ରକାଶ କରେ ଯେ ତାହାଙ୍କର ଆଗମନ ଏକ ଶାରୀରିକ ତଥା ଦୃଶ୍ୟ ଭାବରେ ପ୍ରକାଶ ପାଇବ, ଚକ୍ଷୁର ଗୋଚର ହେବ। ଯେତେଦୂର ପର୍ଯ୍ୟନ୍ତ ଆମେ ଜାଣୁ, ପ୍ରଭୁ ଯୀଶୁ ଯେତେବେଳେ ପୃଥିବୀରୁ ତାହାଙ୍କର ବିଶ୍ୱାସୀ ମଣ୍ଡଳୀକୁ ସେହି ମଧ୍ୟାକାଶକୁ ଉଠାଇ ନେବେ, ସେତେବେଳେ ସେ ପ୍ରତ୍ୟେକଙ୍କ ନିକଟରେ ପ୍ରକାଶିତ ହେବେ ନାହିଁ, କାରଣ ସେ ସେହି ସମୟରେ ପୃଥିବୀକୁ ଆଗମନ କରିବେ ନାହିଁ। ଖ୍ରୀଷ୍ଟ ବିଶ୍ୱାସୀମାନେ ତାହାଙ୍କ ସହିତ ସେହି ମଧ୍ୟାକାଶରେ ମିଳିତ ହେବା ନିମନ୍ତେ ଉର୍ଦ୍ଧ୍ୱକୁ ଉଠାଇ ନିଆଯିବେ। ଖ୍ରୀଷ୍ଟ ଯଦି ସେହି ସମୟରେ ପୃଥିବୀକୁ ଆଗମନ କରୁଅଛନ୍ତି, ତାହେଲେ ବିଶ୍ୱାସୀମାନଙ୍କୁ ସେହି ମଧ୍ୟାକାଶକୁ ଉଠାଇ ନିଆଯିବାର କୌଣସି ଆବଶ୍ୟକ ନାହିଁ। ତେଣୁକରି ଏହା ବିଶ୍ୱାସୀ ମଣ୍ଡଳୀର ମଧ୍ୟାକାଶକୁ ନୀତ ହେବାର ଘଟଣାକୁ ପ୍ରକାଶ କରେ ନାହିଁ, ମାତ୍ର ଏହା ରାଜା ରୂପେ ପୃଥିବୀକୁ ତାହାଙ୍କର ଆଗମନ କରିବାର ବିଷୟକୁ ପ୍ରକାଶ କରେ। ଏତଦ୍ବ୍ୟତୀତ ଏହି ପୁସ୍ତକରେ ଖ୍ରୀଷ୍ଟଙ୍କର ପୃଥିବୀକୁ ଆଗମନ କରି ପୃଥିବୀରେ ତାହାଙ୍କର ରାଜ୍ୟ ସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯାଏ। ଲେଖା ଅଛି, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ଏହା ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିଥିବାର ଲୋକମାନଙ୍କର ବିଳାପ ହେବାକୁ ଯାଉଅଛି। ଜଗତ ତାହାଙ୍କୁ ଦେଖିବା ନିମନ୍ତେ ଚାହିଁବ ନାହିଁ। ହଁ, ଆମେନ୍। ଅର୍ଥ, ହଁ, ବିଶ୍ୱସ୍ତ। ପ୍ରିୟ ବନ୍ଧୁ, ସେ ଏହା କରିବାକୁ ଯାଉଅଛନ୍ତି। ସେ ଏହି ବିଷୟରେ ତାହାଙ୍କର ମନ ବଦଳାଇବାକୁ ଯାଉନାହାନ୍ତି। ସେ ଯେପରି କହିଅଛନ୍ତି ସେହିପରି ସାଧନ କରିବେ, କାରଣ ସେ ବିଶ୍ୱସ୍ତ ଅଟନ୍ତି। ପ୍ରଥମ ପର୍ବର ଆଠ ପଦରେ ଲେଖା ଅଛି, ଯେ ବର୍ତ୍ତମାନ, ଭୂତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଈଶ୍ୱର କହନ୍ତି, ଆମ୍ଭେ କ ଓ କ୍ଷ। ଲେଖା ଅଛି, ଆମ୍ଭେ କ ଓ କ୍ଷ, ଅର୍ଥାତ୍ ସେ ହେଉଛନ୍ତି ଆଦି ଓ ଅନ୍ତ। ଏହି କ ଓ କ୍ଷ ହେଉଛି ଅକ୍ଷର, ଯାହାକୁ ନେଇ ଆମେ ଶବ୍ଦ ବା ବାକ୍ୟ ଗଠନ କରୁ। ଆଉ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କ ବାକ୍ୟ। ଈଶ୍ୱରଙ୍କର ସମ୍ପୂର୍ଣ୍ଣ ଭାବବାଣୀ ଓ ବୁଦ୍ଧିମାନ ଯୋଗାଯୋଗ, ସେ ହେଉଛନ୍ତି ଏକମାତ୍ର ଅକ୍ଷର ଯାହାଙ୍କୁ ଆପଣ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ ବ୍ୟବହାର କରିପାରିବେ। କେବଳ ଗୋଟିଏ ଭାଷା ଈଶ୍ୱର କହନ୍ତି ଓ ବୁଝନ୍ତି, ସେହି ଭାଷା ହେଉଛି ଯେଉଁଠାରେ ଯୀଶୁ ହେଉଛନ୍ତି କ ଓ କ୍ଷ ଓ ତହିଁ ମଧ୍ୟରେ ଥିବା ସମସ୍ତ ଅକ୍ଷରଗୁଡ଼ିକ। ସେ ହେଉଛନ୍ତି କ ଓ କ୍ଷ ଓ ସେ ହେଉଛନ୍ତି କ ଖ ଗ। ଆପଣ ଯଦି ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ଯାଉଅଛନ୍ତି, ତାହେଲେ ଆପଣଙ୍କୁ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଯିବାକୁ ହେବ। ଏଠାରେ ଆରମ୍ଭ ଓ ଶେଷ ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ। ଏହି ଆରମ୍ଭ ଓ ଶେଷ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନନ୍ତତାକୁ ଓ ତାହାଙ୍କର ଅପରିବର୍ତ୍ତନୀୟତାକୁ ଦର୍ଶାଏ। ଏହି ବିଷୟ ନେଇ ଏବ୍ରି ତେର ପର୍ବର ଆଠ ପଦ ଏହିପରି ପ୍ରକାଶ କରେ, ଯୀଶୁଖ୍ରୀଷ୍ଟ କାଲି, ଆଜି ଓ ଚିରକାଳ ସମାନ ଅଟନ୍ତି। ଯେତେବେଳେ ଏହା କହେ ଯେ ସେ ସମାନ ଅଟନ୍ତି, ଏହାର ଅର୍ଥ ନୁହେଁ ଯେ ସେ ଆଜି ସେହି ଗାଲିଲି ସମୁଦ୍ରକୂଳରେ ବିଚରଣ କରୁଅଛନ୍ତି। ସେ ଆଜି ସେପରି ସେଠାରେ ବିଚରଣ କରୁନାହାନ୍ତି, ମାତ୍ର ଏହାର ଅର୍ଥ ହେଉଛି ସେ ତାହାଙ୍କର ଗୁଣଗୁଡ଼ିକରେ ଚିରକାଳ ସମାନ ଅଟନ୍ତି। ସେ ବଦଳି ଯାଇନାହାନ୍ତି, ସେ ଅପରିବର୍ତ୍ତନୀୟ, ଯେହେତୁ ସେ ହେଉଛନ୍ତି ଆଦି ଓ ଅନ୍ତ, ଆରମ୍ଭ ଓ ଶେଷ। ତେଣୁକରି ସେ ସମସ୍ତ ସମୟ ଓ ଅନନ୍ତକୁ ଆବୋରି ରଖିଅଛନ୍ତି। ପ୍ରଭୁ ଈଶ୍ୱର କହନ୍ତି, ଏହା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱରତ୍ୱର ଏକ ଦୃଢ଼ୀକରଣ। ଯେ ବର୍ତ୍ତମାନ, ତାହା ହେଉଛି ବର୍ତ୍ତମାନ ସମୟରେ ସେ ହେଉଛନ୍ତି ମହିମାନିତ ଖ୍ରୀଷ୍ଟ। ଯେ ଭୂତ, ଏହା ହେଉଛି ଅତୀତ କାଳ, ଏହା ଉଦ୍ଧାରକର୍ତ୍ତା ରୂପେ ଖ୍ରୀଷ୍ଟଙ୍କର ପ୍ରଥମ ଆଗମନକୁ ପ୍ରକାଶ କରେ ଯେ ଭବିଷ୍ୟତ ସମୟ ଏହି ପୃଥିବୀ ଉପରେ ସାର୍ବଭୌମ ଶାସକ ରୂପେ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନକୁ ଦର୍ଶାଏ। ତେଣୁକରି ଏହିପରି ଭାବେ ଆମେ ଏହି ପ୍ରକାଶିତ ବାକ୍ୟ ପ୍ରଥମ ପର୍ବର ଚାରିପଦରୁ ଆରମ୍ଭ କରି ଆଠପଦ ମଧ୍ୟରେ ଏକ ଶୁଭେଚ୍ଛା ପତ୍ରର ଚମତ୍କାର ବିଭାଗକୁ ଅଧ୍ୟୟନ କରି ସମାପ୍ତ କଲେ, ଯାହାକି ଲେଖକ ଜୋହନଙ୍କଠାରୁ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଆସିଅଛି। ମନେ ରଖନ୍ତୁ ଯେ ସେ କହନ୍ତି ସେ ଆମମାନଙ୍କୁ ପ୍ରେମ କରନ୍ତି, ତେଣୁକରି ଯାହା ଯାହା ଘଟିବାକୁ ଯାଉଅଛି ସେହି ସମସ୍ତ ବିଷୟ ନେଇ ଆମମାନେ ଭୟଭୀତ ନ ହେଉ। ବର୍ତ୍ତମାନ ଆମେ ଆଉ ଏକ ବିଭାଗ ମଧ୍ୟକୁ ଯିବା, ଯେଉଁଠାରେ ଆମେ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ ଶରୀରରେ ତାହାଙ୍କର ମଣ୍ଡଳୀର ବିଚାର କରୁଥିବାର ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମ ପର୍ବର ନଅ ପଦରେ ଲେଖା ଅଛି, ତୁମମାନଙ୍କ ଭ୍ରାତା ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ ଯେ ମୁଁ ଜୋହନ, ମୁଁ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ୱୀପରେ ଥିଲି। ମୁଁ ଜୋହନ ଏହି ଉକ୍ତିଟି ଏହି ପୁସ୍ତକରେ ତିନି ଥର ବ୍ୟବହୃତ ହୋଇଅଛି। ଲେଖା ଅଛି, ତୁମମାନଙ୍କ ଭ୍ରାତା ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ ଯେ ମୁଁ ଜୋହନ। ଏହି କ୍ଲେଶ ମହାକ୍ଲେଶକୁ ଦର୍ଶାଏ ନାହିଁ। ଜୋହନ ସମସ୍ୟା ମଧ୍ୟରେ ଥିଲେ। 96 ଖ୍ରୀଷ୍ଟାବ୍ଦରେ ରୋମ୍ ସମ୍ରାଟ ଡୋମିସିଆନ୍ ପାତ୍ମଦ୍ୱୀପରେ ବନ୍ଦୀ କରି ରଖିଥିଲେ। ଜୋହନ ଏଫିସି ମଣ୍ଡଳୀରେ ଅତି ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଥିଲେ ଓ ସେ ଅନ୍ୟ ସମସ୍ତ ମଣ୍ଡଳୀମାନଙ୍କୁ ମଧ୍ୟ ତଦାରଖ କରୁଥିଲେ ଓ ସେ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେଇ ଆସୁଥିଲେ। ଆପଣ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦିଅନ୍ତି, ସେତେବେଳେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜୋହନ ସେହି ସମସ୍ତ ସମସ୍ୟାକୁ ଜାଣିଥିଲେ, ଆଉ ସେହିପରି ଭାବେ ଆଦ୍ୟ ମଣ୍ଡଳୀ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେଣୁ ଏହା ଯଦି ଆପଣଙ୍କ ପ୍ରତି ଓ ମୋ ପ୍ରତି ଘଟେ, ଏହା କିଛି ନୂତନ ବିଷୟ ନୁହେଁ, ଏହା ନିଶ୍ଚିତ ଘଟିବ। ଏଠାରେ ମୁଁ ପୁନର୍ବାର କହିରଖେ ଯେ ଜୋହନ ଏଠାରେ ମହାକ୍ଲେଶର ସମୟକୁ ଦର୍ଶାଉ ନାହାନ୍ତି, ମାତ୍ର ସେ ଏକ ତାଡ଼ନାକୁ ଦର୍ଶାଉଛନ୍ତି ଯାହାକି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ଘଟିସାରିଥିଲା, ଆଉ ସେହି ରାଜ୍ୟର ବର୍ତ୍ତମାନର ସ୍ଥିତିକୁ ଦର୍ଶାଏ। ଆତ୍ମିକ ଜୀବନରେ ନୂତନୀକୃତ ହେବା ଦ୍ୱାରା, ଯାହାକି ଜଣେ ପାପୀକୁ ଖ୍ରୀଷ୍ଟଙ୍କଠାରେ ସ୍ଥାପନ କରେ, ସେ ଈଶ୍ୱରଙ୍କ ରାଜ୍ୟରେ ସେହିପରି ଅଟେ। ଏହା ସେହି 1000 ବର୍ଷର ରାଜ୍ୟ ନୁହେଁ, ତାହା ଏପର୍ଯ୍ୟନ୍ତ ସ୍ଥାପନ କରାଯାଇ ନାହିଁ, ମାତ୍ର ଖ୍ରୀଷ୍ଟ ଏହା ତାଙ୍କର ଦ୍ୱିତୀୟ ଆଗମନରେ ସ୍ଥାପନ କରିବେ। ଜୋହନ ପାତ୍ମଦ୍ୱୀପରେ ଥିବାର କାରଣ ମଧ୍ୟ ଦିଅନ୍ତି, ସେଠାରେ 86 ଖ୍ରୀଷ୍ଟାବ୍ଦରୁ 96 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନିର୍ବାସିତ ହୋଇ ରହିଥିଲେ। ଏହା ଏସିଆ ମାଇନର ଉପକୂଳଠାରୁ ଦୂରରେ ଅବସ୍ଥିତ ଏକ ଦୁର୍ଗମ ତଥା ଆଗ୍ନେୟଗିରିର ଦ୍ୱୀପ। ଏହା ପ୍ରାୟ ଦୀର୍ଘରେ 10 ମାଇଲ ଓ ପ୍ରସ୍ଥରେ 6 ମାଇଲ ବ୍ୟାପୀ ରହିଥିଲା। ଯୀଶୁ ଏହି ନାମଟି ଜୋହନଙ୍କ ଦ୍ୱାରା ତାହାଙ୍କର ସୁଷମାଚାରରେ ଓ ପ୍ରକାଶିତ ବାକ୍ୟରେ ବ୍ୟବହୃତ ହୋଇଥିବାର ଆପଣ ଲକ୍ଷ୍ୟ କରିବାକୁ ପାରିବେ। ଯେତେବେଳେ ସେ ତାଙ୍କୁ ମହିମାନ୍ୱିତ କରିବାକୁ ଚାହାନ୍ତି, ସେ ତାଙ୍କୁ ଯୀଶୁ ବୋଲି କହନ୍ତି ଓ ଏହାପରେ ସେ ତାଙ୍କୁ ଉଚ୍ଚୀକୃତ କରାନ୍ତି। ଆଉ ମୁଁ ଆଶା କରେ ଆମ୍ଭେମାନେ ମଧ୍ୟ ତାହାଙ୍କୁ ସେହି ପ୍ରକାରେ ଉଚ୍ଚୀକୃତ କରିପାରିବା। ତେବେ ଆମେ ପରବର୍ତ୍ତୀ ପଦ ମଧ୍ୟକୁ ଯିବା ପୂର୍ବରୁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଜୋହନ ଏହି ମହାନ ଦର୍ଶନ ସେହି ନିକାଞ୍ଚନ ପାତ୍ମଦ୍ୱୀପରେ ପ୍ରାପ୍ତ ହୋଇଥିଲେ। ଏହା ହେଉଛି ଗୌରମୟ ଶରୀରରେ ଖ୍ରୀଷ୍ଟଙ୍କର ପରବର୍ତ୍ତୀ ଅବତାର ଗ୍ରହଣର ଦର୍ଶନ, ଯାହାକି ସେ ତାହାଙ୍କର ମଣ୍ଡଳୀକୁ ବିଚାର କରୁଅଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମେ ମହାପବିତ୍ର ସ୍ଥାନରେ ପ୍ରଧାନ ମହାଯାଜକଙ୍କୁ ଲକ୍ଷ୍ୟ କରିବାକୁ ପାରିବା, ଆଉ ସେ ହେଉଛନ୍ତି ଗୌରମୟ ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରଥମ ପର୍ବର 10 ଓ 11 ପଦରେ ଏହିପରି ଲେଖା ଅଛି, ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୁରି ଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି, ତୁମ୍ଭେ ଯାହା ଦର୍ଶନ କରୁଅଛ ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତମଣ୍ଡଳୀ ଅର୍ଥାତ୍ ଏଫିସ, ସ୍ପୁର୍ଣ୍ଣା, ପର୍ଗମ, ଥୁୟତିରା, ସାର୍ଦି, ଫିଲାଡେଲଫିଆ ଓ ଲାଓଦିକିଆ ନିକଟକୁ ପ୍ରେରଣ କର। ଏଠାରେ ପବିତ୍ର ଆତ୍ମା ଖ୍ରୀଷ୍ଟଙ୍କର ସେବା କାର୍ଯ୍ୟକୁ ସମ୍ପାଦନ କରୁଅଛନ୍ତି। ସେହି କାରଣରୁ ମୁଁ ପ୍ରାର୍ଥନା କରେ ଯେପରି ଈଶ୍ୱରଙ୍କ ଆତ୍ମା ଖ୍ରୀଷ୍ଟଙ୍କର ବିଷୟ ସବୁ ନେଇ ଆମମାନଙ୍କ ନିକଟରେ ପ୍ରକାଶ କରନ୍ତୁ। ତାହା ହିଁ ଠିକ୍ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଥିଲେ, ଯେତେବେଳେ ପବିତ୍ର ଆତ୍ମା ଆସିବେ ସେତେବେଳେ ସେ କ'ଣ କରିବେ। ପ୍ରଭୁଙ୍କର ଠିକ୍ ଏହିପରି ବାକ୍ୟ ଥିଲା, କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ। କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେହିସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋ ବିଷୟ ଘନି ତୁମମାନଙ୍କୁ ଜଣାଇବେ, ଯାହାକି ଯୋହନ 16 ପର୍ବର 13 ପଦରେ ଓ 14 ପଦରେ ଲେଖା ଅଛି। ଆମ୍ଭେମାନେ ଗୌରବାନ୍ୱିତ ଖ୍ରୀଷ୍ଟଙ୍କର ଏକ ଦର୍ଶନ ପାଇବା ନିମନ୍ତେ ଆରମ୍ଭ କରୁଅଛୁ। ଆମ୍ଭେମାନେ ଆଜି ତାହାଙ୍କୁ ତାହାଙ୍କ କାର୍ଯ୍ୟାଳୟରେ ପ୍ରଧାନ ମହାଯାଜକ ରୂପେ ବିବେଚନା କରୁଅଛୁ। ଏଭଳି ତିନି ପର୍ବର ପ୍ରଥମ ପଦରେ ଆମେ ଏହିପରି ପାଠ କରୁ, ଅତେବ ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ଭାବି ଦେଖ। ଜୋହନ କହନ୍ତି, ମୁଁ ଆତ୍ମାରେ ଆବିଷ୍ଟ ହୋଇଥିଲି। ପବିତ୍ର ଆତ୍ମା ଜୋହନଙ୍କ ଉପରେ ବିଚରଣ କରୁଥିଲେ ଓ ତାହାଙ୍କୁ ବିବିଧ ଦୃଶ୍ୟ ସମ୍ବଳିତ ଚିତ୍ର ପ୍ରଦାନ କରୁଥିଲେ। ଏହା ଦୃଶ୍ୟ ଓ ଶବ୍ଦ ସହିତ ଥିଲା। ଏହା ଚକ୍ଷୁକୁ ଦେଖାଯାଉଥିଲା ଓ କର୍ଣ୍ଣକୁ ଶୁଣାଯାଉଥିଲା। ଜୋହନ କହନ୍ତି, ମୁଁ ପ୍ରଭୁଙ୍କ ଦିନରେ। ତେବେ ଏହା ସେହି ମହାକ୍ଲେଶର ସମୟ ଓ ସେହି 1000 ବର୍ଷର ରାଜ୍ୟକୁ ଦର୍ଶାଏ ନାହିଁ, କାରଣ ଜୋହନ କହନ୍ତି ଯେ ସେ ଆତ୍ମାରେ ଆବିଷ୍ଟ ହୋଇଥିଲେ ଓ ସେ ଦର୍ଶନ ପ୍ରାପ୍ତ ହେଉଥିଲେ। ତେଣୁକରି ଏହା ବିଶ୍ରାମ ଦିନକୁ ଦର୍ଶାଏ ବା ପ୍ରଭୁଙ୍କ ଦିନକୁ ଦର୍ଶାଏ, ଯାହାକୁ ଆମେ ରବିବାର ବୋଲି କହୁ। ଜୋହନ କହନ୍ତି, ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୁରି ଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି। ତେବେ ସେ କିଏ ଥିଲେ ତାହା ସେ ଆମମାନଙ୍କୁ ପରବର୍ତ୍ତୀ ଅଂଶରେ କହିବେ। ତେବେ ଆଜି ପାଇଁ ଆମେ ଏଠାରେ ଆମର କାର୍ଯ୍ୟକ୍ରମ ସ୍ଥଗିତ ରଖିବା। ମାତ୍ର ମୁଁ କହିବାକୁ ଚାହେଁ, ଆମେ ଯଦି ପ୍ରଭୁଙ୍କର ଅନୁଗ୍ରହ ଓ ଶାନ୍ତି ପ୍ରାପ୍ତ ହେବାକୁ ଚାହୁଁ, ତାହେଲେ ସେହି ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ସ୍ଥାପନ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁ। ସେ ଆଜି ମଧ୍ୟ ଜୀବିତ ଓ ସେ ପ୍ରଧାନ ମହାଯାଜକ ସ୍ୱରୂପେ ଆମମାନଙ୍କ ନିମନ୍ତେ ସେହି ସ୍ୱର୍ଗୀୟ ମହାପବିତ୍ର ସ୍ଥାନରେ ପିତା ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରି ଆମମାନଙ୍କ ନିମନ୍ତେ ନିତ୍ୟ ନିବେଦନ କରନ୍ତି, କାରଣ ସେ ଆମମାନଙ୍କର ସୃଷ୍ଟିକର୍ତ୍ତା ହୋଇଥିବାରୁ ଓ ଆମମାନଙ୍କ ନିମନ୍ତେ ଆପଣାର ଜୀବନ ଦେଇ ଆମମାନଙ୍କୁ ପ୍ରେମ କରୁଥିବାରୁ ସେ ଆମମାନଙ୍କର ଉଦ୍ଧାର ଚାହାନ୍ତି ଓ ସେ ଆମମାନଙ୍କୁ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ କରାଇବାକୁ ଚାହାନ୍ତି। ମାତ୍ର ସେ ଚାହାନ୍ତି ଆମମାନଙ୍କର ବିଶ୍ୱାସ ଓ ବାଧ୍ୟତା। ପ୍ରଭୁ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ କରାନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ।
ଆପଣ ଯଦି ଆମଠାରୁ ବାଇବଲ ପାଠ୍ୟକ୍ରମ ପାଇଛନ୍ତି ଏବଂ କରିସାରିଛନ୍ତି ବା କରିବାକୁ ଚାହାନ୍ତି, ତାହେଲେ ତୁରନ୍ତ ଆମ ସହିତ ଯୋଗାଯୋଗ କରନ୍ତୁ।
ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।